ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, ହେ ପରିଶ୍ରାନ୍ତ ଭାରଗ୍ରସ୍ତ ଲୋକ ସମସ୍ତେ ମୋ ନିକଟକୁ ଆସ, ମୁଁ ତୁମମାନଙ୍କୁ ବିଶ୍ରାମ ଦେବି। ଆସନ୍ତୁ ସେହି ଜୀବନଦାତାଙ୍କର ପରିଚୟ ପାଇ ଜୀବନରେ ବାସ୍ତବ ଶାନ୍ତି ଓ ମୁକ୍ତି ପାଇବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
প্রিয় শ্রোতা বন্ধু, আজ এই শুভ অবসরের আমার সৃষ্টিকর্তা তথা উদ্ধারকর্তা প্রভু শ্রীকৃষ্ণ বহুমূল্য নামে শুভেচ্ছা জনাই আজ এই পথ প্রদর্শিকা কার্যক্রমের অংশ হওয়া নিমন্তে আপনার স্বাগত করে আপনার সহযোগ তথা মতামত নিমন্তে বিশেষ ধন্যবাদ। আপনার নিজে এই কার্যক্রম শুণবা সঙ্গে সঙ্গে অন্য শুণাইবার উৎসাহিত করুবার জাঁয়ে আমি বিশেষ খুশি। কেবল সেটি নুহে, প্রভু যীশু বিষয়ে অধিক জাঁয়া নিমন্তে আপনার আগ্রহ দেখি বিশেষ আনন্দিত। প্রভু যীশু আপনার আশীর্বাদ করতু ও আহরি আত্মিক জীবনে বর্ধিষ্ণু করা। আসন্তু প্রভুঙ্কর বাক্য মধ্যকু যা পূর্ব সংক্ষেপে প্রার্থনা করা। প্রিয় পবিত্র প্রভু, তুমার ধন্যবাদ করুছ, প্রশংসা করুছ যে তুমি আমি জীবিত মানুষ নামস্থান দিয়েছ। আভু তুমার প্রেম, তুমার অনুগ্রহর বাহুছায়াত আবরি রক্ষি আমার শারীরিক জীবন নিমন্তে বাসবস্ত্র আহার দিয়ে প্রভু তুমি আমাকে এপর্যন্ত বঞ্চাই রক্ষিছ বলে তুমার ধন্যবাদ করুছ। প্রভু তুমার বাক্য মধ্য দিয়ে তুমি আজ আমাদের কথা কুহ। আমাঙ্କ ତୃଷିତ ପ୍ରାଣରେ ପ୍ରଭୁ ତୁମର ସେହି ଜଳ ଦେଇ ପ୍ରଭୁ ତୁମେ ଆମମାନଙ୍କର ତୃଷାକୁ ନିବାରଣ କରିବା ସଙ୍ଗେ ସଙ୍ଗେ ଆମମାନଙ୍କୁ ଆତ୍ମିକ ଜୀବନରେ ବର୍ଦ୍ଧିଷ୍ଣୁ କରାଅ। ପ୍ରତ୍ୟେକ ଶ୍ରୋତାବନ୍ଧୁମାନଙ୍କୁ ତୁମେ ଆଶୀର୍ବାଦ କର, ପ୍ରତ୍ୟେକଙ୍କର ମନସ୍କାମନା ତୁମେ ପୂର୍ଣ୍ଣ କର। ଏହି ସମସ୍ତ ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ଆସନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ଏଫିସିଓ ପ୍ରଥମ ପର୍ବର 15 ପଦରୁ ଆରମ୍ଭ କରି 17 ପଦ ପର୍ଯ୍ୟନ୍ତ ଅଧ୍ୟୟନ କରିବା ନିମନ୍ତେ ଯିବା। ଆଜିର ମୁଖ୍ୟ ଆଲୋଚନାର ପ୍ରସଙ୍ଗ ହେଉଛି ଏଫିସିଓମାନଙ୍କର ଜ୍ଞାନ ଓ ଶକ୍ତି ନିମନ୍ତେ ପାଉଲଙ୍କର ପ୍ରାର୍ଥନା। ପ୍ରକୃତରେ ପାଉଲ କେବଳ ଜଣେ ମହାନ ପ୍ରଚାରକ ନଥିଲେ, ମାତ୍ର ସେ ମଧ୍ୟ ଜଣେ ପ୍ରାର୍ଥନାଶୀଳ ବ୍ୟକ୍ତି ଥିଲେ। ଏହି ଏଫିସିଓ ପତ୍ରରେ ପାଉଲ ଏଫିସିଓ ମଣ୍ଡଳୀର ଖ୍ରୀଷ୍ଟ ବିଶ୍ୱାସୀମାନଙ୍କର ବିଶ୍ୱାସ ଓ ପ୍ରେମକୁ ଦେଖି ସେମାନଙ୍କ ନିମନ୍ତେ ପ୍ରଭୁଙ୍କର ଧନ୍ୟବାଦ କରୁଅଛନ୍ତି, କାରଣ ସେମାନଙ୍କ ମଧ୍ୟରେ ବାସ୍ତବ ପ୍ରେମ ଓ ବିଶ୍ୱାସ ପରିଲକ୍ଷିତ ହୋଇଥିଲା। ପ୍ରକାଶିତ ବାକ୍ୟରେ ଆମେ ଦେଖୁ ଯେ ଆଦ୍ୟ ମଣ୍ଡଳୀର ଯୁଗରେ ଏହି ଏଫେସିଓ ମଣ୍ଡଳୀ ଶୀର୍ଷ ସ୍ଥାନରେ ରହିଥିଲା ଓ ଆଦ୍ୟ ମଣ୍ଡଳୀକୁ ଉଚ୍ଚତମ ସୋପାନରେ ଉପସ୍ଥାପିତ କରିଥିଲା। ଆସନ୍ତୁ ବର୍ତ୍ତମାନ ପ୍ରେରିତ ପାଉଲଙ୍କର ଏଫେସିଓ ମଣ୍ଡଳୀ ନିମନ୍ତେ ପ୍ରାର୍ଥନାର ବିଷୟକୁ ଲକ୍ଷ୍ୟ କରିବା। ଦେଖନ୍ତୁ ଏଫେସିଓ ପ୍ରଥମ ପର୍ବର 15 ଓ 16 ପଦ ମଧ୍ୟରେ ଏହିପରି ଲେଖା ଅଛି, ଏହି କାରଣରୁ ପ୍ରଭୁ ଯୀଶୁଙ୍କଠାରେ ତୁମମାନଙ୍କର ଯେଉଁ ବିଶ୍ୱାସ ଓ ସମସ୍ତ ସାଧୁଙ୍କ ପ୍ରତି ଯେଉଁ ପ୍ରେମ, ସେଥିର ସମ୍ବାଦ ପାଇ ମୁଁ ମଧ୍ୟ ମୋହର ପ୍ରାର୍ଥନାରେ ତୁମମାନଙ୍କ ନାମ ଉଲ୍ଲେଖ କରି ତୁମମାନଙ୍କ ନିମନ୍ତେ ଧନ୍ୟବାଦ ଦେବାରୁ କ୍ଷାନ୍ତ ହେଉ ନାହିଁ। ତେବେ ଏହି ଏଫେସିଓ ମଣ୍ଡଳୀ ଏହାର ବିଶ୍ୱାସ ଓ ପ୍ରେମ ନିମନ୍ତେ ଅତି ପରିଚିତ ଥିଲା। ଏହି ଲୋକମାନଙ୍କ ନିମନ୍ତେ ପ୍ରେମ ଏକ ଲୋକଦେଖାଣିଆ ବିଷୟ ନଥିଲା ବା କେବଳ କଥାରେ ନଥିଲା, ମାତ୍ର ସେହି ମଣ୍ଡଳୀର ସାଧୁମାନଙ୍କ ଜୀବନ ଦ୍ୱାରା ବାସ୍ତବ ପ୍ରେମ ପ୍ରକାଶ ପାଉଥିଲା। ଏହା ସେମାନଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ଥିବା ବିଶ୍ୱାସ ଉପରେ ଆଧାରିତ ଥିଲା, ଅର୍ଥାତ୍ ସେମାନଙ୍କ ମଧ୍ୟରେ ଖ୍ରୀଷ୍ଟୀୟ ପ୍ରେମ ପ୍ରକାଶିତ ହେଉଥିଲା। ଏହା ଅତି ଉତ୍ତମ ମଣ୍ଡଳୀ ଥିଲା। ପ୍ରକାଶିତ ବାକ୍ୟରେ ଏହି ଏଫେସିଓ ମଣ୍ଡଳୀ ଆଦ୍ୟ ମଣ୍ଡଳୀକୁ ଅତି ଚମତ୍କାର ଭାବେ ଉପସ୍ଥାପିତ କରେ। ସେମାନଙ୍କର ବିଶ୍ୱାସ ଓ ପ୍ରେମ ହେତୁ ପ୍ରେରିତ ପାଉଲ ଏଫେସିଓ ମଣ୍ଡଳୀର ଖ୍ରୀଷ୍ଟ ବିଶ୍ୱାସୀମାନଙ୍କ ନିମନ୍ତେ ଈଶ୍ୱରଙ୍କର ଧନ୍ୟବାଦ କରନ୍ତି। ଏହା ଜଣାଯାଏ ଯେ ଯେଉଁ ପାରିପାର୍ଶ୍ୱିକ ପରିସ୍ଥିତି ଆମମାନଙ୍କୁ ପ୍ରାର୍ଥନା କରିବା ନିମନ୍ତେ ପ୍ରବର୍ତ୍ତାଏ, ସେହିସବୁ ହେଉଛି ସମସ୍ୟା, ଅସୁସ୍ଥତା, ଦୁଃଖ କିମ୍ବା ଅଭାବ। ଆଜି ଖ୍ରୀଷ୍ଟୀୟ ମଣ୍ଡଳୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାରର ସମସ୍ୟା ଦେଖାଯାଏ। ଏହାର କାରଣ ହେଉଛି ବିଶ୍ୱାସୀ ଭାଇମାନଙ୍କ ମଧ୍ୟରେ ପ୍ରେମ ନଥାଏ ଓ ଏହା ପରଚର୍ଚ୍ଚାରେ ପରିପୂର୍ଣ୍ଣ ହୋଇ ରହିଥାଏ। ବାଇବଲ ଅଧ୍ୟୟନକୁ ମୁଖ୍ୟ ସ୍ଥାନ ଦିଆଯାଇନଥାଏ, ତେଣୁକରି ସେମାନେ ସେହି ମଣ୍ଡଳୀ ନିମନ୍ତେ ପ୍ରାର୍ଥନା କରିବା ପାଇଁ ପ୍ରଭୁଙ୍କର ଦାସମାନଙ୍କୁ ଅନୁରୋଧ କରନ୍ତି। ଏହା ପ୍ରାର୍ଥନା କରିବା ନିମନ୍ତେ ପ୍ରଭୁଙ୍କର ଲୋକମାନଙ୍କୁ ପ୍ରବର୍ତ୍ତାଏ। ହଁ, ଏଥିନିମନ୍ତେ ପ୍ରାର୍ଥନା କରିବା ନିତାନ୍ତ ପ୍ରୟୋଜନ, କିନ୍ତୁ ମୋର କହିବାର କଥା ହେଉଛି ଯେ ଏହିପରି ଅନେକ ନକାରାତ୍ମକ ବିଷୟ ଆମମାନଙ୍କୁ ପ୍ରାର୍ଥନା କରିବା ନିମନ୍ତେ ପ୍ରବର୍ତ୍ତାଏ, କିନ୍ତୁ ପାଉଲ ବିଶେଷତଃ ଉତ୍ତମ ବିଷୟଗୁଡ଼ିକ ଦ୍ୱାରା ପ୍ରାର୍ଥନା କରିବା ନିମନ୍ତେ ପ୍ରବର୍ତ୍ତିତ ହେଉଥିଲେ। ଆପଣ ଯେତେବେଳେ ଈଶ୍ୱରଙ୍କର ଜଣେ ସନ୍ତାନ ବିଷୟରେ ଉତ୍ତମ ବିଷୟ ଶୁଣିବାକୁ ପାରନ୍ତି, ସେତେବେଳେ ଆପଣ କ'ଣ ଏହିପରି କହିବାକୁ ଚାଳନା ପାଆନ୍ତି, ହେ ଈଶ୍ୱର, ମୁଁ ଏହି ଭାଇଙ୍କ ନିମନ୍ତେ ତୁମକୁ ଧନ୍ୟବାଦ ଦିଏ ଓ ଆପଣ ଯେଉଁ ପ୍ରକାରେ ତାହାଙ୍କୁ ବ୍ୟବହାର କରୁଅଛନ୍ତି ସେଥିପାଇଁ ମଧ୍ୟ ଧନ୍ୟବାଦ ଦିଏ। ଆପଣ ଯେତେବେଳେ ଜଣେ ଚମତ୍କାର ଖ୍ରୀଷ୍ଟବିଶ୍ୱାସୀ ମଣ୍ଡଳୀ ବିଷୟରେ ଶୁଣିବାକୁ ପାରନ୍ତି, ଯେଉଁଠାରେ ଈଶ୍ୱର ସେହି ବକ୍ତାଙ୍କୁ ଆଶୀର୍ବାଦ କରନ୍ତି ଓ ଈଶ୍ୱରଙ୍କ ବାକ୍ୟ ଅତି ସୁନ୍ଦର ଓ ଶକ୍ତିର ସହିତ ପ୍ରଚାରିତ ହୁଏ, ସେତେବେଳେ କ'ଣ ଆପଣ ଆଣ୍ଠେଇ ପଡ଼ି ଈଶ୍ୱରଙ୍କୁ ଧନ୍ୟବାଦ ଦିଅନ୍ତି? ପ୍ରିୟ ବନ୍ଧୁ, ଏହା କ'ଣ ସତ୍ୟ ନୁହେଁ କି ଯେ ଅନେକ ସମୟରେ ଆମେ ପ୍ରାର୍ଥନା କରିବା ସମୟରେ ଈଶ୍ୱରଙ୍କ ନିକଟରେ ସଉଦାପତ୍ରର ଏକ ତାଲିକା ରଖିବା ପରି ଆମର ଅନୁରୋଧ ରଖିଦେଉ, ମୁଁ ଏହା ଚାହେଁ, ମୁଁ ତାହା ଚାହେଁ, ମୁଁ ଅନ୍ୟାନ୍ୟ ବିଷୟ ସବୁ ଚାହେଁ, ପ୍ରଭୁ ତୁମେ କ'ଣ ଏହା ଦେବ, ପ୍ରଭୁ ତୁମେ କ'ଣ ତାହା ଦେବ। କିନ୍ତୁ ପ୍ରିୟ ବନ୍ଧୁ, ପ୍ରଭୁ ଆମମାନଙ୍କର ଆଦେଶ ପାଳନକର୍ତ୍ତା ନୁହନ୍ତି ଯେ ଆମେ ତାହାଙ୍କୁ ଯାହା ଆଦେଶ କରିବା ବା କହିବା ସେ ତାହା କରିବେ। ସେ ଆମର ଇଚ୍ଛା ଅନୁଯାୟୀ ପରିଚାଳିତ ହୁଅନ୍ତି ନାହିଁ, ମାତ୍ର ଆମେ ତାହାଙ୍କର ଇଚ୍ଛା ଅନୁଯାୟୀ ପରିଚାଳିତ ହେବା ଉଚିତ। ଆମେ କ'ଣ ତାହାଙ୍କୁ ଖାଲି ସଦାବେଳେ ମାଗୁଥିବା? ଆମେ କ'ଣ ତାହାଙ୍କୁ ଧନ୍ୟବାଦ ଦେବା ନାହିଁ? ଆମେ ଅଧିକରୁ ଅଧିକ ତାହାଙ୍କର ଧନ୍ୟବାଦ କରିବା ଉଚିତ, କାରଣ ସେ ଆମ୍ଭମାନଙ୍କର ସୃଷ୍ଟିକର୍ତ୍ତା ଓ ଲାଳନ ପାଳନକର୍ତ୍ତା ଓ ପାପରୁ ଉଦ୍ଧାରକର୍ତ୍ତା। ତାହାଙ୍କୁ ଧନ୍ୟବାଦ ଦେବା ନିମନ୍ତେ ଆମର ଅନେକ ବିଷୟ ରହିଅଛି ଯାହାକି ସେ ଆମମାନଙ୍କ ନିମନ୍ତେ ସାଧନ କରିଅଛନ୍ତି, କିନ୍ତୁ ଆମେ କେତେଥର ତାହାଙ୍କୁ ଧନ୍ୟବାଦ ଦେଉଅଛୁ? ଆଜି ଆମେ ଈଶ୍ୱରଙ୍କୁ କ'ଣ ଦେଇପାରୁଛୁ? ତାଛଡ଼ା ତାହାଙ୍କୁ କିଛି ଦେବା ନିମନ୍ତେ ଆମମାନଙ୍କଠାରେ ସେପରି କିଛି ଉତ୍ତମ ବିଷୟ ନାହିଁ। ତେଣୁ ଆମେ କେବଳ ମାତ୍ର ଏତିକି ଦେଇପାରିବା, ଆଉ ତାହା ହେଉଛି ତାହାଙ୍କର ସମସ୍ତ ଆଶୀର୍ବାଦ ତଥା ମଙ୍ଗଳଦାନ ପରିବର୍ତ୍ତେ ଆମେ ତାହାଙ୍କୁ କେବଳ ଧନ୍ୟବାଦ ଟିକକ ଦେଇପାରିବା। ଆଉ ତାହା ଯଦି ଆମେ ତାହାଙ୍କୁ ଦେଇପାରୁ ନାହୁଁ, ତାହେଲେ ଆମ୍ଭମାନଙ୍କଠାରୁ ବଳି ଦୁର୍ଭାଗ୍ୟ ମନୁଷ୍ୟ ଆଉ କେହି ନାହିଁ। ଆମେ ଅଧିକ ଧନ୍ୟବାଦାର୍ପଣ ସଭାର ଆୟୋଜନ କରିବା ଆବଶ୍ୟକ। ମୁଁ ଭାବୁଛି ଈଶ୍ୱର ନିଶ୍ଚିତ ଭାବେ ତାହା ପସନ୍ଦ କରିବେ ଓ ସେ ତଦ୍ୱାରା ଆମ୍ଭମାନଙ୍କ ପ୍ରତି ସନ୍ତୁଷ୍ଟ ହେବେ। ଆମେ ମନୁଷ୍ୟଠାରୁ କୌଣସି ସାହାଯ୍ୟ ପାଇଲେ ଯଦି ତାହାକୁ ସାଙ୍ଗେ ସାଙ୍ଗେ ଧନ୍ୟବାଦ ଦେଉ, ତାହେଲେ ଈଶ୍ୱରଙ୍କୁ ଆମେ କେତେ ଅଧିକ ଧନ୍ୟବାଦ ଦେବାକୁ ନ ହେବ। ଅନେକ ସମୟରେ ଆମେ ଯେତେବେଳେ ପ୍ରାର୍ଥନା ସଭାର ଆୟୋଜନ କରୁ, ଆମେ କେବଳ ପ୍ରଭୁଙ୍କ ନିକଟରେ ଆମର ନିବେଦନର ଏକ ତାଲିକା ରଖିଦେଉ। ଆମେ ଚାହୁଁ ଯେପରି ପ୍ରଭୁ ସେହିସବୁ ଆମକୁ ଯୋଗାଇ ଦିଅନ୍ତି, କିନ୍ତୁ ଆମେ ପ୍ରଭୁଙ୍କଠାରୁ ଯେଉଁ ସମସ୍ତ ମଙ୍ଗଳଦାନ ପାଇଅଛୁ ସେଥିନିମନ୍ତେ ତାହାଙ୍କର ଧନ୍ୟବାଦ ଓ ପ୍ରଶଂସା କରିବା ନିମନ୍ତେ ଭୁଲିଯାଉ। କିନ୍ତୁ ଆମର ପ୍ରାର୍ଥନା ଅପେକ୍ଷା ଆମର ଧନ୍ୟବାଦ ଓ ପ୍ରଶଂସା ପ୍ରଭୁଙ୍କର ଅଧିକ ତୁଷ୍ଟିଜନକ ହୋଇପାରିବ। ପାଉଲ କହନ୍ତି, ଯେତେବେଳେ ସେ ଏଫିସିୟ ମଣ୍ଡଳୀ ବିଷୟରେ ଉତ୍ତମ ତଥା ଚମତ୍କାର ବିବରଣୀ ଶୁଣିବାକୁ ପାରିଲେ ସେତେବେଳେ ସେ ଧନ୍ୟବାଦ ଦେବାରୁ କ୍ଷାନ୍ତ ହେଲେ ନାହିଁ। ଏକ ଚମତ୍କାର ବିଷୟ ହେଉଛି, ଅନେକ ସମୟରେ ଆମେ ପାଉଲଙ୍କୁ ଜଣେ ପ୍ରାର୍ଥନାର ଯୋଦ୍ଧା ବୋଲି ଭାବିନଥାଉ, ଆମେ ତାହାଙ୍କୁ କୃଷର ଜଣେ ମହାନ ପ୍ରଚାରକ ଭାବେ ପ୍ରଚାରକମାନଙ୍କ ତାଲିକାର ଶୀର୍ଷରେ ସ୍ଥାନ ଦେଇଥାଉ। ପ୍ରେରିତ ପଦର ମହାନ ଉଦାହରଣ ଭାବେ ପାଉଲଙ୍କ ଅପେକ୍ଷା ଆମେ ଆଉ କାହାକୁ ଭାବିପାରିନଥାଉ। ଆପଣଙ୍କୁ ଯଦି ମଣ୍ଡଳୀର ଦଶ ଜଣ ସର୍ବଶ୍ରେଷ୍ଠ ପ୍ରଚାରକଙ୍କର ଏକ ତାଲିକା ପ୍ରସ୍ତୁତ କରିବା ନିମନ୍ତେ କୁହାଯିବ, ତାହେଲେ ଆପଣ ନିଶ୍ଚିତ ଭାବେ ପ୍ରେରିତ ପାଉଲଙ୍କ ନାମ ସେହି ଦଶ ଜଣଙ୍କ ମଧ୍ୟରେ ପ୍ରଥମରେ ରଖିବେ। ସେ ମଧ୍ୟ ମହାନ ଶିକ୍ଷକମାନଙ୍କ ମଧ୍ୟରୁ ଜଣେ ଥିଲେ, କିନ୍ତୁ ପ୍ରକୃତରେ ପ୍ରଭୁ ଯୀଶୁ ସମସ୍ତଙ୍କ ଅପେକ୍ଷା ମହାନ ଶିକ୍ଷକ ଥିଲେ। କାରଣ ଯୋହନ ସାତ ପର୍ବର 44 ପଦରେ ଲେଖା ଅଛି, ଏହି ବ୍ୟକ୍ତି ଯେ ପ୍ରକାରେ କଥା କହନ୍ତି କୌଣସି ମନୁଷ୍ୟ କେବେ ସେ ପ୍ରକାରେ କହିନାହିଁ। ଆଉ ପାଉଲ ମଧ୍ୟ ନିଶ୍ଚିତ ଭାବେ ସେହି ପ୍ରଥାକୁ ଅନୁସରଣ କରିଥିଲେ। ସେ ମଧ୍ୟ ଜଣେ ଉତ୍ତମ ପାଳକର ଉଦାହରଣ ସ୍ୱରୂପ ଥିଲେ। ଲୋକଙ୍କର କହିବା ଅନୁଯାୟୀ ପାଉଲ ଏଫିସିୟ ମଣ୍ଡଳୀର ଖ୍ରୀଷ୍ଟ ବିଶ୍ୱାସୀମାନଙ୍କ ସହିତ ରୋଦନ କରିଥିଲେ ଯେତେବେଳେ ସେ ସେମାନଙ୍କଠାରୁ ବିଦାୟ ନେଲେ, କାରଣ ସେ ସେମାନଙ୍କୁ ପ୍ରେମ କରୁଥିଲେ ଓ ସେମାନେ ମଧ୍ୟ ତାହାଙ୍କୁ ପ୍ରେମ କରୁଥିଲେ। ଏକ ବିଶ୍ୱାସୀ ମଣ୍ଡଳୀର ଆତ୍ମିକ ଜୀବନର ସ୍ଥିତି ସେହି ମଣ୍ଡଳୀର ପାଳକଙ୍କ ପ୍ରତି ରହିଥିବା ସେମାନଙ୍କର ପ୍ରେମରୁ ହିଁ ଜଣାପଡ଼ିଯାଏ, ଯଦି ସେହି ପାଳକ ଈଶ୍ୱରଙ୍କ ବାକ୍ୟ ନିମନ୍ତେ ଠିଆ ହୋଇଥାନ୍ତି। ସେମାନେ ସେମାନଙ୍କର ପାଳକଙ୍କୁ କେତେଦୂର ପ୍ରେମ ଓ ସମାଦର ଦେଖାଇଥାନ୍ତି, ତଦ୍ୱାରା ସେମାନଙ୍କର ଈଶ୍ୱରଙ୍କ ପ୍ରତି ଆତ୍ମିକତା ଜଣାପଡ଼ିଯାଇଥାଏ। ଆଜି ମଧ୍ୟ ଈଶ୍ୱରଙ୍କ ବାକ୍ୟ ପ୍ରତି ବିଶ୍ୱାସୀମାନଙ୍କର ମନୋଭାବକୁ ନେଇ ଆମେ ଜାଣିପାରିବା ଯେ ସେମାନଙ୍କର ଆତ୍ମିକ ଜୀବନ ପ୍ରଭୁରେ କେତେଦୂର ଦୃଢ଼। ତେଣୁ ଏଥିରୁ ଜଣାଯାଏ ଯେ ଏଫିସିୟ ମଣ୍ଡଳୀ କେବଳ ପାଉଲଙ୍କୁ ପ୍ରେମ କଲେ ନାହିଁ, ମାତ୍ର ସେଥିସହିତ ସେମାନେ ଈଶ୍ୱରଙ୍କ ବାକ୍ୟକୁ ମଧ୍ୟ ପ୍ରେମ କରୁଥିଲେ। ଆଦ୍ୟ ମଣ୍ଡଳୀରେ ଈଶ୍ୱରଙ୍କ ସେବା କାର୍ଯ୍ୟରେ ଯଦି ଆପଣ କାହାକୁ ବ୍ରତି ଥିବାର ଭାବନ୍ତି, ତାହେଲେ ସେ ହେଉଛନ୍ତି ପ୍ରେରିତ ପାଉଲ। କିନ୍ତୁ ପ୍ରାର୍ଥନାର ଯୋଦ୍ଧା ହିସାବରେ ପ୍ରତିନିଧିତ୍ୱ କରିବାରେ କ'ଣ କୁହାଯାଇପାରେ? କ'ଣ ଆପଣ ପାଉଲଙ୍କୁ ସେହି ତାଲିକାରେ ସ୍ଥାନ ଦେବେ? ଆମେ ମୂଷାଙ୍କ ବିଷୟରେ ଭାବୁ ଯେ ସେ ସେହି ପର୍ବତ ଉପରେ ଜଣେ ମହାନ ନିବେଦକ ଥିଲେ। ଆମେ ଦାଉଦଙ୍କ ବିଷୟରେ ଗୀତସଂହିତା ମଧ୍ୟ ଦେଇ ଓ ତାହାଙ୍କର ଜଘନ୍ୟ ପାପ ସ୍ୱୀକାରୋକ୍ତି ମଧ୍ୟ ଦେଇ ଚିନ୍ତା କରୁ। ଆମେ ଏଲିଓଙ୍କ ବିଷୟ ନେଇ ଚିନ୍ତା କରୁ, ଯିଏକି ସେହି କର୍ମିଲ ପର୍ବତରେ ଏକାକୀ ଜଳରେ ପରିପୂର୍ଣ୍ଣ ଏକ ବେଦୀ ସମ୍ମୁଖରେ ଠିଆ ହୋଇଥିଲେ। ତାପରେ ଦାନିଏଲ ଭବିଷ୍ୟତ ବକ୍ତା ଥିଲେ, ଆଉ ଜଣେ ଯିଏକି ଜେରୁସାଲାମ ଆଡ଼କୁ ଗୃହର ଝରକା ଖୋଲି ପ୍ରାର୍ଥନା କଲେ, ଯଦିଓ ସେ ଏକ ପ୍ରତିକୂଳ ପରିସ୍ଥିତି ମଧ୍ୟ ଦେଇ ଗତି କରୁଥିଲେ ଓ ଶତ୍ରୁପକ୍ଷ ଦ୍ୱାରା ପରିବେଷ୍ଟିତ ହୋଇ ରହିଥିଲେ। ପ୍ରଭୁ ଯୀଶୁ ଜଣେ ପ୍ରାର୍ଥନାର ମନୁଷ୍ୟ ଥିଲେ। ଆହୁରି ମଧ୍ୟ ତାହାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ଜଣେ ତାହାଙ୍କୁ କହିଲେ, ପ୍ରଭୁ ଆମମାନଙ୍କୁ ପ୍ରାର୍ଥନା କରିବା ଶିଖାଉନ୍ତୁ। ଆପଣ କ'ଣ ଜାଣିଛନ୍ତି ପାଉଲ ଜଣେ ପ୍ରାର୍ଥନାର ମନୁଷ୍ୟ ଥିଲେ ବୋଲି? ଆଜି ଅନେକ ପ୍ରେରିତ ପାଉଲଙ୍କୁ ଜଣେ ପ୍ରାର୍ଥନାର ମନୁଷ୍ୟ ବୋଲି ଭାବିପାରନ୍ତି ନାହିଁ, ମାତ୍ର ସେ ଜଣେ ପ୍ରାର୍ଥନାର ମହାନ ବ୍ୟକ୍ତି ଥିଲେ, ଯିଏକି ମଣ୍ଡଳୀର ବିଶ୍ୱାସୀମାନଙ୍କ ନିମନ୍ତେ ବିଶେଷ ପ୍ରାର୍ଥନା କରୁଥିଲେ। ଏପରି ଜଣାଯାଏ ଯେ କେତେକ ପାରିପାର୍ଶ୍ୱିକ ପରିସ୍ଥିତି ଆମମାନଙ୍କୁ ପ୍ରାର୍ଥନା କରିବା ନିମନ୍ତେ ପ୍ରବର୍ତ୍ତାଏ, ଆଉ ତାହା ହେଉଛି ସମସ୍ୟା, ଅସୁସ୍ଥତା, ଦୁଃଖ କିମ୍ବା ସଙ୍କଟମୟ ପରିସ୍ଥିତି। ମାତ୍ର ପାଉଲ ଉତ୍ତମ ବିଷୟ ଦ୍ୱାରା ପ୍ରବର୍ତ୍ତିତ ହୋଇ ପ୍ରାର୍ଥନା କରୁଥିଲେ। ସେ ଏଫିସିୟ ମଣ୍ଡଳୀର ବିଶ୍ୱାସ ଓ ପ୍ରେମ ନିମନ୍ତେ ପ୍ରଭୁଙ୍କ ନାମକୁ ଧନ୍ୟବାଦ ଦେଉଛନ୍ତି। ଆଜି ଆମେ କେତେଜଣ ଉତ୍ତମ ବିଷୟ ନିମନ୍ତେ ପ୍ରଭୁଙ୍କର ଧନ୍ୟବାଦ କରୁଅଛୁ? ଯେତେବେଳେ ଆମେ ଈଶ୍ୱରଙ୍କ ସନ୍ତାନ ବିଷୟ ନେଇ ବା ମଣ୍ଡଳୀ ବିଷୟ ନେଇ ଉତ୍ତମ ବିଷୟ ଶୁଣୁ, ସେତେବେଳେ କ'ଣ ଆମେ ଆଣ୍ଠେଇ ପୋଡ଼ି ପ୍ରଭୁଙ୍କର ଧନ୍ୟବାଦ ଓ ପ୍ରଶଂସା କରୁ? କିନ୍ତୁ ଆମେ ସେପରି କରିବା ନିମନ୍ତେ ଭୁଲିଯିବା ଉଚିତ ନୁହେଁ। ପାଉଲ କହନ୍ତି, ଯେତେବେଳେ ସେ ଏଫିସିୟ ମଣ୍ଡଳୀ ବିଷୟରେ ଉତ୍ତମ ସମ୍ବାଦ ପାଇଲେ, ସେତେବେଳେ ସେମାନଙ୍କ ନାମ ପ୍ରାର୍ଥନାରେ ଉଲ୍ଲେଖ କରି ପ୍ରଭୁଙ୍କୁ ଧନ୍ୟବାଦ ଦେଲେ। ସେ ନିରନ୍ତର ତାହା କଲେ। ପ୍ରିୟ ବନ୍ଧୁ, ଆଜି ଆମେ କ'ଣ ମଣ୍ଡଳୀର ଉନ୍ନତି ନିମନ୍ତେ ବା ଖ୍ରୀଷ୍ଟ ବିଶ୍ୱାସୀମାନଙ୍କର ଆତ୍ମିକ ଜୀବନ ନିମନ୍ତେ ବା ମଣ୍ଡଳୀର ଏକତା ନିମନ୍ତେ କ'ଣ ପ୍ରାର୍ଥନା କରିପାରୁଛୁ କି? ପାଉଲଙ୍କର ଗୋଟିଏ ମାତ୍ର ଚିନ୍ତା ଥିଲା, ଆଉ ତାହା ଥିଲା ମଣ୍ଡଳୀ ନିମନ୍ତେ। ଲୁକଙ୍କର କହିବା ଅନୁଯାୟୀ ପାଉଲ ଯେତେବେଳେ ଏଫିସିରୁ ବିଦାୟ ନେଲେ, ସେତେବେଳେ ସେ ସେମାନଙ୍କ ନିମନ୍ତେ କ୍ରନ୍ଦନ କଲେ, କାରଣ ସେ ସେମାନଙ୍କୁ ପ୍ରେମ କରୁଥିଲେ ଓ ସେମାନେ ତାହାଙ୍କୁ ପ୍ରେମ କରୁଥିଲେ। ଏଥିରୁ ଅନ୍ୟ ବିଶ୍ୱାସୀମାନଙ୍କ ପ୍ରତି ପାଉଲଙ୍କର ଯେଉଁ ଚିନ୍ତା ଥିଲା, ଯେଉଁ ପ୍ରେମ ଥିଲା, ତାହା ପ୍ରକାଶିତ ହୁଏ। ସେମାନଙ୍କ ନିମନ୍ତେ ବିଶେଷ ମନୋଯୋଗୀ ଥିଲେ। ଏହି ପତ୍ରରେ ଦୁଇଟି ସ୍ଥାନରେ ଆମେ ପାଉଲଙ୍କର ପ୍ରାର୍ଥନାକୁ ଲକ୍ଷ୍ୟ କରିବାକୁ ପାରୁ। ପ୍ରଥମଟି ଏହି ସ୍ଥାନରେ ଆମେ ଲକ୍ଷ୍ୟ କରିବାକୁ ପାରୁ, ଆମମାନଙ୍କ ସମ୍ମୁଖରେ ଖ୍ରୀଷ୍ଟଙ୍କ ଶରୀର ରୂପ ମଣ୍ଡଳୀକୁ ଉପସ୍ଥାପିତ କରି ପାଉଲ ଆଣ୍ଠେଇ ପଡ଼ି ପ୍ରାର୍ଥନା କରିବାକୁ ଆରମ୍ଭ କରନ୍ତି। ମାତ୍ର ଅନ୍ୟ ପ୍ରାର୍ଥନାଟି ଏହି ପତ୍ରର ତିନି ପର୍ବର ଶେଷାଂଶରେ ଆମେ ଲକ୍ଷ୍ୟ କରିବାକୁ ପାରିବା। ଏହି ଦୁଇଟିଯାକ ପ୍ରାର୍ଥନାରୁ ଈଶ୍ୱରଙ୍କ ଲୋକ ହିସାବରେ ପାଉଲଙ୍କର ଖ୍ରୀଷ୍ଟ ବିଶ୍ୱାସୀମାନଙ୍କ ପ୍ରତି ବାସ୍ତବ ମନୋଯୋଗ କରିବାର ବିଷୟ ପରିଲକ୍ଷିତ ହୁଏ। ବାସ୍ତବରେ ଜଣେ ଈଶ୍ୱରଙ୍କର ଲୋକ କି ନୁହେଁ ତାହାର ପ୍ରାର୍ଥନାଶୀଳ ଜୀବନରୁ ଜଣାପଡ଼ିଯାଏ। ସେ କେତେଦୂର ପ୍ରଭୁଙ୍କ ଉପରେ ନିର୍ଭରଶୀଳ ତାହା ମଧ୍ୟ ଜଣାଯାଏ। ସେ ନିଜର ଆବଶ୍ୟକତା ନିମନ୍ତେ ପ୍ରଭୁଙ୍କ ନିକଟରେ ଜଣାଏ। ସେ ଅନ୍ୟମାନଙ୍କ ନିମନ୍ତେ ମଧ୍ୟ ପ୍ରଭୁଙ୍କ ନିକଟରେ ନିବେଦନ କରେ। ଏହାଦ୍ୱାରା ଅନ୍ୟମାନଙ୍କ ପ୍ରତି ତାହାର ପ୍ରେମ ଓ ପ୍ରଭୁଙ୍କ ପ୍ରତି ବିଶ୍ୱାସ ପ୍ରକାଶିତ ହୁଏ। ଆପଣଙ୍କର ମନେଥିବ, ହନନୀୟଙ୍କୁ ଯେତେବେଳେ ଦୂତ କହିଲେ ତାର୍ସର ସାଉଲଙ୍କ ନିକଟକୁ ଯିବା ପାଇଁ, ସେତେବେଳେ ସେ ବିଚଳିତ ହୋଇଗଲେ। ସେ ପ୍ରଥମେ ମନା କଲେ, କାରଣ ସାଉଲ ଜଣେ ବ୍ୟକ୍ତି ଥିଲେ ଯେ କି ମଣ୍ଡଳୀକୁ ତାଡ଼ନା କରୁଥିଲେ। କିନ୍ତୁ ଦୂତ ତାହାଙ୍କୁ କହିଲେ, ଉଠ, ସଳଖ ନାମକ ପଥକୁ ଯାଇ ଜିହୁଦାର ଗୃହରେ ତାର୍ସ ନଗରର ସାଉଲ ନାମକ ଜଣେ ବ୍ୟକ୍ତିର ଅନୁସନ୍ଧାନ କର, କାରଣ ଦେଖ, ସେ ପ୍ରାର୍ଥନା କରୁଅଛି, ଯାହାକି ପ୍ରେରିତ ନଅ ପର୍ବର ଏଗାର ପଦରେ ଲେଖା ଅଛି। ତାହିଁ ଥିଲା ହନନୀୟଙ୍କ ନିମନ୍ତେ ଏକ ସଙ୍କେତ ଯେ ତାର୍ସର ସାଉଲଙ୍କ ପ୍ରତି କିଛି ଘଟିଥିଲା। ଲେଖା ଅଛି, ତୁମମାନଙ୍କ ନିମନ୍ତେ ଧନ୍ୟବାଦ ଦେବାରୁ କ୍ଷାନ୍ତ ହେଉ ନାହିଁ। ପ୍ରଥମେ ପାଉଲ ଏଫିସିଓ ମଣ୍ଡଳୀର ଖ୍ରୀଷ୍ଟ ବିଶ୍ୱାସୀମାନଙ୍କ ନିମନ୍ତେ ଈଶ୍ୱରଙ୍କୁ ଧନ୍ୟବାଦ ଦିଅନ୍ତି। ସେମାନେ ତାହାଙ୍କର ପ୍ରାର୍ଥନା ତାଲିକାରେ ସ୍ଥାନ ପାଇଥିଲେ। ଆଉ ଲେଖା ଅଛି, ମୋହର ପ୍ରାର୍ଥନାରେ ତୁମମାନଙ୍କ ନାମ ଉଲ୍ଲେଖ କରି, ତାହାର ଅର୍ଥ ସେମାନଙ୍କର ନାମ ଧରି ପ୍ରାର୍ଥନା କଲେ। ପ୍ରିୟ ବନ୍ଧୁ, ଯେତେବେଳେ ଆମେ ପ୍ରାର୍ଥନା କରୁ, ସେତେବେଳେ ଆମେ ପ୍ରତ୍ୟେକଙ୍କର ନାମ ଧରି ପ୍ରାର୍ଥନା କରିବା ଉଚିତ। ଆମେ ଦେଖିଛୁ ଯେ ପାଉଲଙ୍କର ପ୍ରାର୍ଥନା କରିବାର ଚିନ୍ତାଧାରା ନିମନ୍ତେ ବିଷୟଟି ଥିଲା ଉତ୍ତମ ସମ୍ବାଦ, କାରଣ ସେ ଏଫିସିଓ ମଣ୍ଡଳୀ ବିଷୟରେ ଉତ୍ତମ ମତାମତ ଶୁଣିବାକୁ ପାରିଥିଲେ। ବର୍ତ୍ତମାନ ଆମେ ଦେଖିବାକୁ ଯିବା ଯେ ସେ କୌଣସି ଭୌତିକ ବିଷୟ ନିମନ୍ତେ ପ୍ରାର୍ଥନା କରିନଥିଲେ, ମାତ୍ର ଆତ୍ମିକ ଆଶୀର୍ବାଦ ନିମନ୍ତେ ପ୍ରାର୍ଥନା କରିଥିଲେ। ଏହି ସମସ୍ତ ଆତ୍ମିକ ଆଶୀର୍ବାଦ ସବୁ ବିଶେଷ ଗୁରୁତ୍ୱପୂର୍ଣ୍ଣ ବିଷୟ। ତେବେ ଦେଖନ୍ତୁ, ଏଫିସିଓ ପ୍ରଥମ ପର୍ବର ସତର ପଦରେ ଏହିପରି ଲେଖା ଅଛି, ଯେପରି ଆମମାନଙ୍କର ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଈଶ୍ୱର ଗୌରମୟ ପିତା ତାହାଙ୍କ ସମ୍ବନ୍ଧୀୟ ସମ୍ପୂର୍ଣ୍ଣ ଜ୍ଞାନ ପାଇବା ନିମନ୍ତେ ତୁମମାନଙ୍କୁ ଜ୍ଞାନ ଓ ପ୍ରତ୍ୟାଦେଶର ଆତ୍ମା ପ୍ରଦାନ କରନ୍ତି। ମଣ୍ଡଳୀ ଯେ ଖ୍ରୀଷ୍ଟଙ୍କ ଶରୀର ଓ ଈଶ୍ୱର ଯେ ମଣ୍ଡଳୀର ଯୋଜନା କଲେ ଓ ଖ୍ରୀଷ୍ଟ ଯେ ମଣ୍ଡଳୀ ନିମନ୍ତେ ମୂଲ୍ୟ ଦେଲେ ଓ ପବିତ୍ର ଆତ୍ମା ଯେ ମଣ୍ଡଳୀକୁ ସୁରକ୍ଷା ପ୍ରଦାନ କରନ୍ତି, ଏହି ବିଷୟ ସବୁକୁ ଚିନ୍ତା କରି ପାଉଲ ବୁଝିପାରିଥିଲେ ଯେପର୍ଯ୍ୟନ୍ତ ପବିତ୍ର ଆତ୍ମା ସେମାନଙ୍କର ଶିକ୍ଷକ ହୋଇନାହାନ୍ତି ଓ ଈଶ୍ୱରଙ୍କ ବାକ୍ୟ ସେମାନଙ୍କ ନିକଟରେ ସ୍ପଷ୍ଟ ଭାବେ ପ୍ରକାଶ କରିନାହାନ୍ତି, ସେପର୍ଯ୍ୟନ୍ତ ସେମାନେ ଏହି ସମସ୍ତ ବିଷୟ ବୁଝିବା ନିମନ୍ତେ ସମର୍ଥ ହେବେ ନାହିଁ। କାରଣ କେବଳ ପବିତ୍ର ଆତ୍ମା ଈଶ୍ୱରଙ୍କ ଜ୍ଞାନର ବିଷୟ ପ୍ରକାଶ କରିପାରିବେ ଓ ଅବଗତ କରାଇପାରିବେ। ପବିତ୍ର ଆତ୍ମା ଆଜି ମଧ୍ୟ ଲୋକମାନଙ୍କ ହୃଦୟରେ କଥା କୁହନ୍ତି, ସେ ହିଁ କେବଳ ଈଶ୍ୱରଙ୍କ ବାକ୍ୟର ଗଭୀର ବିଷୟ ସବୁକୁ ବୁଝାଇ ଦିଅନ୍ତି। ତା ନହେଲେ ଈଶ୍ୱରଙ୍କ ବାକ୍ୟର ସତ୍ୟତା ଓ ଏହାର ଗଭୀର ମର୍ମକୁ ବୁଝିବା ସମ୍ଭବ ନୁହେଁ। ଅନେକ ଆଜି ଈଶ୍ୱରଙ୍କ ବାକ୍ୟ ଅଧ୍ୟୟନ ତଥା ଶିକ୍ଷା କରିବା ନିମନ୍ତେ ପରମାର୍ଥ ବିଦ୍ୟାଳୟମାନଙ୍କୁ ଯାଆନ୍ତି। ହଁ, ତାହା କିଛି ଭୁଲ ନୁହେଁ। ମାତ୍ର ଯେପର୍ଯ୍ୟନ୍ତ ଆମେ ନିଜର ଆଣ୍ଠୁ ଭାଙ୍ଗି ପବିତ୍ର ଆତ୍ମାଙ୍କର ସହାୟତା ନ ନେଇଛୁ ଓ ଈଶ୍ୱରଙ୍କ ନିକଟରେ ନିଜକୁ ସମର୍ପଣ ନ କରିଛୁ, ସେପର୍ଯ୍ୟନ୍ତ ଆମେ ଈଶ୍ୱରଙ୍କ ବାକ୍ୟକୁ ବୁଝିବା ନିମନ୍ତେ ସମର୍ଥ ହୋଇପାରିବା ନାହିଁ। ତେଣୁ ଆମେ ପ୍ରାର୍ଥନାର ସହିତ ଈଶ୍ୱରଙ୍କ ଆତ୍ମାଙ୍କୁ ଜଣାଇବା ଯେପରି ସେ ଆମମାନଙ୍କୁ ସେହି ବାକ୍ୟ ଦ୍ୱାରା ଖ୍ରୀଷ୍ଟଙ୍କ ସହିତ ପରିଚିତ କରାଇବେ ଓ ଖ୍ରୀଷ୍ଟଙ୍କୁ ଆମମାନଙ୍କ ନିକଟରେ ପ୍ରକାଶିତ କରିବେ ଓ ଈଶ୍ୱରଙ୍କ ବାକ୍ୟର ସତ୍ୟତାକୁ ଆମମାନଙ୍କ ହୃଦୟରେ ପ୍ରକାଶ କରିଦେବେ। ତେବେ ଯାଇ ଆମେ ଉତ୍ତମ ରୂପେ ଈଶ୍ୱରଙ୍କ ବାକ୍ୟର ଗଭୀର ବିଷୟ ସବୁକୁ ବୁଝିବା ନିମନ୍ତେ ସମର୍ଥ ହୋଇପାରିବା। ତେବେ ସତର ପଦ ପ୍ରକାଶ କରେ, ଯେପରି ଆମ୍ଭମାନଙ୍କର ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଈଶ୍ୱର ଗୌରବମୟ ପିତା ତାହାଙ୍କ ସମ୍ବନ୍ଧୀୟ ସମ୍ପୂର୍ଣ୍ଣ ଜ୍ଞାନ ପାଇବା ନିମନ୍ତେ ତୁମମାନଙ୍କୁ ଜ୍ଞାନ ଓ ପ୍ରତ୍ୟାଦେଶର ଆତ୍ମା ପ୍ରଦାନ କରନ୍ତି। ତାହା କିପରି ଘଟିବ? ଏହା ଈଶ୍ୱରଙ୍କ ଆତ୍ମାଙ୍କ ଦ୍ୱାରା ସାଧିତ ହେବ। ସେ ହେଉଛନ୍ତି କେବଳମାତ୍ର ଜଣେ ଯିଏକି ଆମମାନଙ୍କର ଆତ୍ମିକ ଚକ୍ଷୁ ଖୋଲି ଦିଅନ୍ତି ଓ ଈଶ୍ୱରଙ୍କ ବାକ୍ୟ ଶିକ୍ଷା ଦିଅନ୍ତି। ପ୍ରିୟ ବନ୍ଧୁ, ପବିତ୍ର ଆତ୍ମା ଆମ୍ଭମାନଙ୍କୁ ଈଶ୍ୱରଙ୍କ ବାକ୍ୟର ନିଗୁଢ଼ ତତ୍ତ୍ୱକୁ ବୁଝିବା ନିମନ୍ତେ ସାହାଯ୍ୟ କରନ୍ତି। ଯେପର୍ଯ୍ୟନ୍ତ ଆମେ ତାହାଙ୍କର ସହାୟତା ଲୋଡ଼ିନାହୁଁ, ସେପର୍ଯ୍ୟନ୍ତ ଆମେ ଈଶ୍ୱରଙ୍କ ବାକ୍ୟର ସତ୍ୟତାକୁ ବୁଝିବା ନିମନ୍ତେ ସମର୍ଥ ହୋଇପାରିବା ନାହିଁ। ସେଥିପାଇଁ ଏହା ଥିଲା ପ୍ରେରିତ ପାଉଲଙ୍କର ପ୍ରାର୍ଥନା, ଯେପରି ସେମାନେ ଈଶ୍ୱରଙ୍କ ସମ୍ବନ୍ଧୀୟ ସମ୍ପୂର୍ଣ୍ଣ ଜ୍ଞାନ ପାଇବା ନିମନ୍ତେ ଈଶ୍ୱରଙ୍କଠାରୁ ଜ୍ଞାନ ଓ ପ୍ରତ୍ୟାଦେଶର ଆତ୍ମା ପ୍ରାପ୍ତ ହୁଅନ୍ତି। ଏହା କେବଳ ପବିତ୍ର ଆତ୍ମାଙ୍କ ଦ୍ୱାରା ହିଁ ସମ୍ଭବ ହୋଇଥାଏ, ଯିଏକି ଆମମାନଙ୍କର ଆତ୍ମିକ ଚକ୍ଷୁ ଖୋଲି ଦିଅନ୍ତି ଓ ଈଶ୍ୱରଙ୍କ ବାକ୍ୟ ବିଷୟ ନେଇ ଆମମାନଙ୍କୁ ଶିକ୍ଷା ଦିଅନ୍ତି। ପ୍ରିୟ ବନ୍ଧୁ, ଆମମାନେ ଜାଣି ରଖିବା ଉଚିତ ଯେ ଆମ୍ଭେମାନେ ନିଜର ଜ୍ଞାନରେ ବା ବୁଦ୍ଧିରେ ଈଶ୍ୱରଙ୍କ ବାକ୍ୟର ଗଭୀର ମର୍ମକୁ ବୁଝିବା ନିମନ୍ତେ ସମର୍ଥ ହୋଇପାରିବା ନାହିଁ। କାରଣ ଈଶ୍ୱରଙ୍କର ଗଭୀର ବିଷୟ ସବୁକୁ ବୁଝିବାକୁ ହେଲେ ଆମମାନଙ୍କୁ ପବିତ୍ର ଆତ୍ମାଙ୍କର ସହାୟତା ଆବଶ୍ୟକ। କାରଣ ସେହି ପବିତ୍ର ଆତ୍ମା ହିଁ ଈଶ୍ୱରଙ୍କ ବାକ୍ୟର ନିଗୁଢ଼ ଅର୍ଥ ସବୁକୁ ଆମମାନଙ୍କ ନିକଟରେ ପ୍ରକାଶ କରନ୍ତି, ଏପରିକି ଈଶ୍ୱରଙ୍କର ଅଭିମତକୁ ଆମମାନଙ୍କ ନିକଟରେ ପ୍ରକାଶ କରନ୍ତି। ଆଜି ଅନେକ ଲୋକ ଈଶ୍ୱରଙ୍କ ବାକ୍ୟ ଶୁଣନ୍ତି, କିନ୍ତୁ ସେମାନେ ଈଶ୍ୱରଙ୍କ ବାକ୍ୟର ଗଭୀର ବିଷୟ ସବୁକୁ ବୁଝିବା ନିମନ୍ତେ ସମର୍ଥ ନୁହନ୍ତି, କି ସେମାନେ ଈଶ୍ୱରଙ୍କର ବାକ୍ୟ ଶୁଣିଲେ ମଧ୍ୟ ଈଶ୍ୱରଙ୍କ ଉପରେ ବିଶ୍ୱାସ କରିପାରନ୍ତି ନାହିଁ, କି ସେମାନେ ଈଶ୍ୱରଙ୍କର ବାକ୍ୟର ସତ୍ୟତାକୁ ବୁଝିପାରନ୍ତି ନାହିଁ, ସେମାନେ ଈଶ୍ୱରଙ୍କର ବାକ୍ୟର ସତ୍ୟତା ଉପରେ ବିଶ୍ୱାସ କରିପାରନ୍ତି ନାହିଁ। କାରଣ ଏହା ହେଉଛି ପବିତ୍ର ଆତ୍ମାଙ୍କର କାର୍ଯ୍ୟ, ଯିଏକି ଆମମାନଙ୍କର ଆତ୍ମିକ ଚକ୍ଷୁକୁ ପ୍ରସନ୍ନ କରନ୍ତି, ଯଦ୍ୱାରା କି ଆମମାନେ ଈଶ୍ୱରଙ୍କ ବାକ୍ୟ ମଧ୍ୟରୁ ଗଭୀର ବିଷୟମାନ ଅନୁସନ୍ଧାନ କରିବାକୁ ପାରୁ, ଏପରିକି ସେ ଆମମାନଙ୍କର ଆତ୍ମିକ ହୃଦୟକୁ ଖୋଲି ଦିଅନ୍ତି, ଯଦ୍ୱାରା କି ଆମମାନେ ସେହି ବାକ୍ୟକୁ ସରଳ ବିଶ୍ୱାସର ସହିତ ଗ୍ରହଣ କରିପାରୁ। ତାହା ନହେଲେ ଆମମାନେ କେବେ ହେଲେ ଈଶ୍ୱରଙ୍କର ବାକ୍ୟର ଗଭୀର ବିଷୟ ସବୁକୁ ବୁଝିବା ନିମନ୍ତେ ସମର୍ଥ ହୋଇପାରିବା ନାହିଁ। ଆଜି ଅନେକ ଏହି କାର୍ଯ୍ୟକ୍ରମ ରେଡିଓ ମାଧ୍ୟମରେ ଶୁଣୁଅଛନ୍ତି, କିନ୍ତୁ ସେମାନେ ଏପର୍ଯ୍ୟନ୍ତ ପ୍ରଭୁଙ୍କର ପରିଚୟ ପାଇପାରି ନାହାନ୍ତି। କାରଣ ଏହି ଜାଗତିକ ଜ୍ଞାନରେ ଆମମାନେ କେବେ ହେଲେ ସେହି ଆତ୍ମିକ ବିଷୟ ସବୁକୁ ବୁଝିପାରିବା ନାହିଁ। ଆତ୍ମିକ ବିଷୟ ସବୁକୁ ବୁଝିବାକୁ ହେଲେ ଆମମାନଙ୍କୁ ଆତ୍ମାଙ୍କର ଚାଳନା ଆବଶ୍ୟକ, ପବିତ୍ର ଆତ୍ମାଙ୍କର ସହାୟତା ଆବଶ୍ୟକ। ତାହେଲେ ଆମମାନେ ଆତ୍ମାଙ୍କର ଗଭୀର ବିଷୟ ସବୁକୁ ବୁଝିବା ନିମନ୍ତେ ସମର୍ଥ ହୋଇପାରିବା। ପ୍ରିୟ ବନ୍ଧୁ, ଆପଣ ଯେତେବେଳେ ପ୍ରଭୁଙ୍କର ବାକ୍ୟ ଅଧ୍ୟୟନ କରନ୍ତି, ସେତେବେଳେ ଆପଣ ପ୍ରଥମେ ପ୍ରଭୁଙ୍କ ନିକଟରେ ନିଜକୁ ସମର୍ପଣ କରନ୍ତୁ ଏବଂ ଆଣ୍ଠୁ ଭାଙ୍ଗି ପବିତ୍ର ଆତ୍ମାଙ୍କର ସହାୟତା ଲୋଡ଼ନ୍ତୁ। ପ୍ରାର୍ଥନା କରନ୍ତୁ, ପ୍ରଭୁ, ତୁମ ବାକ୍ୟର ଗଭୀର ମର୍ମକୁ ବୁଝିବା ନିମନ୍ତେ ମୋତେ ପବିତ୍ର ଆତ୍ମାଙ୍କୁ ଦାନ କର, ଯେପରି ମୁଁ ତୁମର ବାକ୍ୟ ମଧ୍ୟ ଦେଇ ସେ ସମସ୍ତ ଗଭୀର ବିଷୟ ସବୁକୁ ବୁଝିପାରିବି। ହଁ, ତାହେଲେ ନିଶ୍ଚିତ ଭାବରେ ପ୍ରଭୁ ଆପଣଙ୍କୁ ସାହାଯ୍ୟ କରିବେ। କେବେ ହେଲେ ନିଜ ଜ୍ଞାନରେ ଈଶ୍ୱରଙ୍କର ବାକ୍ୟକୁ ବୁଝିବା ନିମନ୍ତେ ଚେଷ୍ଟା କରନ୍ତୁ ନାହିଁ। ଯଦି ଆପଣ ସେ ପ୍ରକାର କରିବେ, ତାହେଲେ ଆପଣ କେବେ ହେଲେ ସେ ବାକ୍ୟର ଗଭୀର ବିଷୟ ସବୁକୁ ବୁଝିବା ନିମନ୍ତେ ସମର୍ଥ ହୋଇପାରିବେ ନାହିଁ। ଅନେକ ଅଛନ୍ତି ଆଜି ଈଶ୍ୱରଙ୍କର ବାକ୍ୟ ନେଇ ଯୁକ୍ତି ବାଢ଼ନ୍ତି। ଅନେକ ଅଛନ୍ତି ଈଶ୍ୱରଙ୍କ ବାକ୍ୟର ଗଭୀର ବିଷୟକୁ ଜାଣିଲେ ମଧ୍ୟ ସେମାନେ ଗ୍ରହଣ କରନ୍ତି ନାହିଁ। କିନ୍ତୁ ଯେଉଁ ସମୟରେ ପବିତ୍ର ଆତ୍ମା ଆପଣଙ୍କ ହୃଦୟରେ କାର୍ଯ୍ୟ ସାଧନ କରନ୍ତି, ସେତେବେଳେ ଆପଣ ସେହି ବାକ୍ୟ ଦ୍ୱାରା ଉତ୍ସାହପ୍ରାପ୍ତ ହୁଅନ୍ତି, ସାନ୍ତ୍ୱନାପ୍ରାପ୍ତ ହୁଅନ୍ତି, ଶକ୍ତିପ୍ରାପ୍ତ ହୁଅନ୍ତି, ସାହସପ୍ରାପ୍ତ ହୁଅନ୍ତି, ଭରସାପ୍ରାପ୍ତ ହୁଅନ୍ତି, ଆଉ ସେହି ଅନନ୍ତ ଜୀବନର ପ୍ରତିଜ୍ଞାକୁ ଆପଣ ଉପଲବ୍ଧି କରିପାରନ୍ତି। ପ୍ରିୟ ବନ୍ଧୁ, ପ୍ରଭୁ ଚାହାନ୍ତି ଯେପରି ଆମମାନେ ପବିତ୍ର ଆତ୍ମାଙ୍କ ସହାୟତା ଦ୍ୱାରା ଈଶ୍ୱରଙ୍କର ବାକ୍ୟକୁ ବୁଝିବା ସଙ୍ଗେ ସଙ୍ଗେ ସେହି ବାକ୍ୟରେ ବିଶ୍ୱାସ କରି ତାହାକୁ ହୃଦୟ ମଧ୍ୟରେ ଗ୍ରହଣ କରି ତଦନୁଯାୟୀ ଜୀବନଯାପନ କରୁ, ତାହେଲେ ଆମମାନେ ଈଶ୍ୱରଙ୍କର ବାକ୍ୟର ଗଭୀର ମର୍ମକୁ ବୁଝିବା ସଙ୍ଗେ ସଙ୍ଗେ ତାହାଙ୍କର ଅଭିମତକୁ ମଧ୍ୟ ସଫଳ କରିବା ପାଇଁ ସମର୍ଥ ହୋଇପାରିବା। ପ୍ରଭୁ ପ୍ରତ୍ୟେକଙ୍କୁ ଏହି ସଂକ୍ଷିପ୍ତ ଆଲୋଚନା ମଧ୍ୟ ଦେଇ ଆଶୀର୍ବାଦ କରନ୍ତୁ।
প্রিয় শ্রোতা, আমার কার্যক্রম নিয়মিত শুণুবার অশেষ ধন্যবাদ। আপনার এই কার্যক্রম শুণবা দ্বারা আত্মিক জীবনের উপকৃত হয়ে পে আমার বিশ্বাস। প্রভু যীশু বিষয়ে অধিক জাণবার আগ্রহ লে অথবা উপাদেয় পুস্তকর আবশ্যক লে আমসহ যোগাযোগ করতু। আমার ঠিকনা পথ প্রদর্শিকা ট্রান্স ওয়ার্ল্ড রেডিও ইন্ডিয়া পোস্ট বক্স নম্বর 33 ভুবনেশ্বর 75100
মোবাইল নম্বর 9777221415
ঠিকনাটি আউথরে শুনন্তু পথ প্রদর্শিকা ট্রান্সওয়ার্ল্ড রেডিও ইন্ডিয়া পোস্ট বক্স নম্বর 33 ভুবনেশ্বর 751001
মোবাইল নম্বর 9777221415
আমার ইমেল অ্যাড্রেসটি লিখে রাখন্তু odia.ttb@radio882.com। তেবে আজি পাই বিদায় দিওন্তু। নমস্কার।